आकाशवाणी संवाद पढ़ुछंती आदित्य नारायण दास। मुख्य संवाद, उत्तराखंड डेराडून ठारे 38वां जातीय क्रीड़ा प्रतियोगिता को उद्घाटन कले प्रधानमंत्री। ओडिशा को अर्थनैतिक अभिवृद्धि क्षेत्र में त्वरान्वित करने को आह्वान देले प्रधानमंत्री। भुवनेश्वर ठारे आजिठ आरंभ होइतिबा उत्कर्ष ओडिशा मेक इन ओडिशा सम्मेलनी रे अपराह्न सुधा 54 बुझामणापत्र स्वाक्षरित। रायसीना आलोचनार उद्घाटनी समारोह रे भारत मध्यप्राच्य संपर्क उपरे गुरुत्व देले वैदेशिक व्यापार मंत्री। उत्तर प्रदेश बागपत अस्थायी मंच भांगिजिबा घटना रे मृत्यु संख्या 7 को वृद्धि। एवं राजकोट T20 क्रिकेट मैच रे टॉस जीती इंग्लैंड को बैटिंग करने को आमंत्रण कला भारत। विस्तृत संवाद, प्रधानमंत्री नरेंद्र मोदी आज उत्तराखंड डेराडून रो महाराणा प्रताप स्टेडियम रे 38वां जातीय क्रीड़ा को उद्घाटन करिछंती। एही समारोह रे केंद्र मंत्री भारतीय ओलंपिक संघ एवं जातीय स्तरीय खेलाड़ी माने जोग दैछंती। उद्घाटनी समारोह रे रंगारंग सांस्कृतिक कार्यक्रम परिवेशन करा जायछि। सूचना अनुजाई उत्तराखंड 8 जिल्लार 11 शहर में आसंता मास 14 तारीख पर्यंत जातीय क्रीड़ा अनुष्ठित हेबो। एथिरे मोट 35 खेल 47 इवेंट आयोजन करा जायछि। भारत को विश्वर तृतीय बृहत अर्थनीति में परिणत करिबारे ओडिशार भूमिका अत्यंत गुरुत्वपूर्ण बोली प्रधानमंत्री नरेन्द्र मोदी कहिछन्ति। ओडिशा खुबशीघ्र विकासर शिखर छुईवा सहित सशक्त और समृद्ध हेब बोली प्रधानमंत्री आशाव्यक्त करिछन्ति। भुवनेश्वर जनता मैदान ठारे आजिठारु आरंभ होइतिबा दुईदिनिया उत्कर्ष ओडिशा मेक इन ओडिशा सम्मेलन को उद्घाटन करी प्रधानमंत्री कहिछन्ति ओडिशा रे अपार संभावना भरी रहिछि। श्री मोदी कहिछन्ति ओडिशावासीक क्षमता उपरे प्रगाढ़ विश्वास रहिछि एवं राज्य को अर्थनैतिक अभिवृद्धि क्षेत्र में त्वरान्वित करिबा उपरे गुरुत्वारोप करिछन्ति। ओडिशा रे एमएसएमई रो क्षेत्र स्टार्टअप गवेषणा एवं नवसृजन क्षेत्रगुडी को समर्थन करने को प्रधानमंत्री निवेशक एवं शिल्पोद्योगी मानंकु आह्वान देवा सहित सरकार ए दिगरे समस्त प्रकार सहायता प्रदान करिवे बोली प्रतिश्रुति मध्य देइछन्ति। एही अवसर रे श्री मोदी उत्कर्ष ओडिशा गैलरी परिदर्शन करिथिले। सम्मेलन आज प्रथम दिन में मुख्यमंत्री मोहन चरण माझी बृहत शिल्प संस्थार मुख्य कार्यनिर्वाही अधिकारी सहित गोल टेबुल बैठक में आलोचना कर मुख्यमंत्री कहते ओडिशार भित्तिभूमि विकास उपर गुरुत्व प्रदान कर आकाश रेल और सड़क जोगाजोग व्यवस्था को सुदृढ़ कर प्रथम दिन में आज अपराह्न सुधा मोट 54 बुझामणापत्र स्वाक्षरित होता शिल्प विभाग प्रमुख सचिव हेमंत शर्मा सूचना देते। श्री शर्मा कहते यह बुझामणा द्वारा राज्य में प्राय 4.5 लाख कोटी टंकार निवेशर संभावना रही। अदानी ग्रुप सहित सबुठ बड़ 2.28 लाख कोटी टंकार बुझामणापत्र स्वाक्षरित होपर केन्दुझर में जेएसडब्ल्यू सह 5 टन्र स्टील प्लांट एमओयू हो। जिंदल ग्रुप ओडिशारे थिबा विभिन्न प्लांट संप्रसारण पई 70,000 कोटी टंका पुंजीनिवेश करिवो। बिरला ग्रुप सहित कपर यूनिट प्रतिष्ठा पई मध्य एमओयू होईछि बोली श्री शर्मा कहिछन्ति। आबुधाबी ठारे रायसीना आलोचनार उद्घाटनी समारोह रे जोगदै वैदेशिक व्यापार मंत्री डॉ एस जयशंकर भारतीय मध्यप्राच्य संपर्क उपरे गुरुत्वारोप करिछन्ति। वाणिज्य जोगाजोग एवं सांस्कृतिक संपर्क क्षेत्र में गत 10 मध्यरे होइतिबा वृद्धि संपर्क में आलोकपात करि डॉ जयशंकर कहिछन्ति वर्तमान परिवर्धित विश्व दृश्यपटरे एभली भागीदारी गुरुत्वपूर्ण भूमिका निर्वाह करिवो। से कहिछन्ति प्रधानमंत्री नरेन्द्र मोदी दूरदृष्टि जोगु रायसीना आलोचना को आरंभ करा जाइथिला एवं विश्वस्तरीय आलोचना रे एहा भारतर भूमिका को उन्नत करिथिला। पश्चिम एशिया संप्रसारण को प्रशंसा करने अवसर में डॉ जयशंकर उपसागरीय देशगुड़िक सहित भारतर सुदृढ़ संपर्क को उल्लेख कर डॉ जयशंकर कहते भारत सह वार्षिक वाणिज्य कारबार 160 बिलियन डॉलर वृद्धि पाई 180 डॉलर रे पहुंची। से सबू अंचल न नियुतरु अधिक प्रवासी भारतीय बसवास करती से कहते भारत मध्यप्राच्य युरो अर्थनैतिक करिडर भली पदक्षेप मध्यम सहयोग अधिक सुदृढ़ हो पारिछि। खाद्य सुरक्षा अक्षय शक्ति एवं प्रजुक्ति विद्या भली क्षेत्र मध्य अधिक उन्नत हो पारिछि। ऐतिह्य एवं अभिनवता को आधार कर विकसित विश्व व्यवस्था मिलित आह्वान मुकाबला डॉ जयशंकर ଦ୍ୱିପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ତରପ୍ରଦେଶର ବାଗପତ୍ଠାରେ ଅସ୍ଥାୟୀ ମଞ୍ଚ ଭାଙ୍ଗିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ଏଥିରେ 8 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଶାଇ 45 ଜଣ ଆହତ ହୋଇଛନ୍ତି। ଭଗବାନ ଆଦିନାଥ ନିର୍ବାଣ ଲଡ଼ୁ ମହୋତ୍ସବରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରଦ୍ଧାଳୁମାନେ ମଞ୍ଚ ଉପରକୁ ଚଢ଼ୁଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ବାଗପତ୍ ଜିଲ୍ଲାପାଳ ଅସ୍ମିତା ଲାଲ ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ତଦନ୍ତକାରୀ ଦଳକୁ କୁହାଯାଇଛି। ଏହି ଘଟଣାରେ ଅସ୍ଥାୟୀ ମଞ୍ଚ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଅଟକ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ହସ୍କିଟାଲକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ଡେଲ୍ଫ୍ଟ ଦ୍ୱୀପ ନିକଟରେ 5 ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଏଥିରେ 2 ଜଣ ଗୁଳିମାଡ଼ ଜନିତ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ 3 ଜଣ ସାମାନ୍ୟ ଆହତ ହୋଇଥିବାର ଜଣାପଡ଼ିଛି। ଗତକାଲି ରାତିରେ ଶ୍ରୀଲଙ୍କା ଜଳସୀମାରେ ମାଛ ଧରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ଦ୍ୱାରା 13 ଜଣ ମତ୍ସ୍ୟଜୀବୀଙ୍କୁ ନେଇ କରାଇକଲରୁ ଯାଇଥିବା ଏକ ଡଙ୍ଗାକୁ ଅଟକ ରଖାଯାଇଥିଲା। ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମାକୁ ଫେରିବାକୁ ଚେଷ୍ଟା କରିବାରୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଆହତମାନଙ୍କୁ ନୌସେନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କାଙ୍କେ ସାନଥୁରାଇ ନୌସେନା ଘାଟିକୁ ନିଆଯାଇଥିଲା। ଆଜି ସକାଳେ ସେମାନଙ୍କୁ ଜାଫ୍ନା ଟିଚିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ ଦୂତାବାସ ଅଧିକାରୀ ଜାଫ୍ନା ହସ୍ପିଟାଲରେ ଆହତ ମତ୍ସ୍ୟଜୀବୀମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଏହି ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି। ଭାରତୀୟ ଦୂତାବାସ ଅଧିକାରୀ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ମତ୍ସ୍ୟଜୀବୀଙ୍କ ଚିକିତ୍ସା ନେଇ କନ୍ସୁଲାର ଜେନେରାଲ୍ଙ୍କ କାର୍ଯ୍ୟାଳୟ ତରଫରୁ ତୀକ୍ଷ୍ଣ ନଜର ରଖାଯାଇଛି। ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ଶ୍ରୀଲଙ୍କା କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସମନ ମଧ୍ୟ ଜାରି କରାଯାଇଛି। ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆସନ୍ତାକାଲି ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ। ମୌନୀ ଅମାବାସ୍ୟା ଦିନ ଅମୃତ ସ୍ନାନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଗତ 14 ତାରିଖ ମକର ସଂକ୍ରାନ୍ତିରେ ପ୍ରଥମ ଅମୃତ ସ୍ନାନ ଅନୁଷ୍ଠିତ ହୋଇଥିଲା। ମୌନୀ ଅମାବାସ୍ୟା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କର ପ୍ରୟାଗରାଜଠାରେ ସମାଗମ ହେବାର ଜଣାପଡ଼ିଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ମେଳା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ ସରକାର 7-ସ୍ତରୀୟ ଦୃଢ଼ ସୁରକ୍ଷା ଯୋଜନାକୁ ପ୍ରବର୍ତ୍ତନ କରିଛନ୍ତି। ମହାକୁମ୍ଭ ମେଳା ଅଞ୍ଚଳକୁ ଯାନବାହନ ଚଳାଚଳ କଟକଣା କରାଯିବା ସହ ଜରୁରୀକାଳୀନ ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ଲାଗି ପୁଲିସ୍, ଡାକ୍ତର, ଅଗ୍ନିଶମ ବାହିନୀକୁ ନେଇ ବିଭିନ୍ନ ଦଳ ଗଠନ କରାଯାଇଛି। ସେମାନେ ଅହରାତ୍ର ସେଠାରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରୁଛନ୍ତି। ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନର ମୁକାବିଲା ପାଇଁ ପ୍ରୟାଗରାଜ ପରେଡ୍ ଗ୍ରାଉଣ୍ଡଠାରେ 100-ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ସ୍ଥାପନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ସଂଖ୍ୟାକୁ ବୃଦ୍ଧି କରାଯାଇଛି। 20 ବାହ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ 80 ଜଣ ଆୟୁଷ ଡାକ୍ତରଙ୍କ ଦଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ 24 ଘଣ୍ଟିଆ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଅବସରରେ 60ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ମୌନୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସଂଖ୍ୟା 190କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଭାରତ ଇଂଲଣ୍ଡ 5-ଟିକିଆ T20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଗୁଜରାଟର ରାଜକୋଟଠାରେ ଖେଳାଯାଉଛି। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 2 ଓଭରରେ ଗୋଟିଏ ୱିକେଟ୍ ହରାଇ 12 ରନ୍ ସଂଗ୍ରହ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ 2-0 ଆଗୁଆ ରହିଛି। ମାଲେସିଆର କୁଆଲାଲମ୍ପୁରସ୍ଥିତ ବାୟମସ୍ ଷ୍ଟାଡିୟମ୍ରେ ଆଇସିସି 19 ବର୍ଷରୁ କମ୍ ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ସ୍କଟଲ୍ୟାଣ୍ଡକୁ 150 ରନ୍ରେ ପରାସ୍ତ କରିଛି। 209 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସ୍କଟଲ୍ୟାଣ୍ଡ 14 ଓଭରରେ ସମସ୍ତ ୱିକେଟ୍ ହରାଇ 58 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍ତରାଖଣ୍ଡ ଡେରାଡୁନ୍ଠାରେ 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଆଜିଠୁ ଆରମ୍ଭ ହୋଇଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଅପରାହ୍ନ ସୁଦ୍ଧା 54ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ରାଇସିନା ଆଲୋଚନାର ଉଦ୍ଘାଟନୀ ସମାରୋହରେ ଭାରତ ମଧ୍ୟପ୍ରାଚ୍ୟ ସମ୍ପର୍କ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଉତ୍ତରପ୍ରଦେଶର ବାଗପତ୍ ଅସ୍ଥାୟୀ ମଞ୍ଚ ଭାଙ୍ଗିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି। ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା।